ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା। ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡଭେଣ୍ଟିଷ୍ଟ ମିଡିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର, ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ।
ସ୍ୱିସ୍ର ସଂସ୍କାରକ ଭାଗ ଏକ। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ସେହି ପରମପିତା ଆପଣଙ୍କର ସମସ୍ତ ମନୋକାମନା ପୂରଣ କରନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ସ୍ୱିସ୍ର ସଂସ୍କାରକ ଭାଗ ଏକ। ବନ୍ଧୁ, ଚତ୍ର ସଂସ୍କାର ପାଇଁ ଯନ୍ତ୍ରପାତି ଚୟନରେ ସମାନ ଈଶ୍ୱରୀୟ ଯୋଜନା ମଣ୍ଡଳୀ ରୋପଣ ପାଇଁ ଦେଖାଯାଏ। ସ୍ୱର୍ଗୀୟ ଶିକ୍ଷକ ପୃଥିବୀର ମହାନ ବ୍ୟକ୍ତିମାନଙ୍କ ଦ୍ୱାରା ପାରିତ ହୋଇଥିଲେ, ଯାହାର ଶାର୍ଷିକ ଏବଂ ଧନୀ ଯେଉଁମାନେ ଲୋକମାନଙ୍କର ନେତା ଭାବରେ ପ୍ରଶଂସା ଓ ସମ୍ମାନ ଗ୍ରହଣ କରିବାକୁ ଅଭ୍ୟସ୍ତ ଥିଲେ, ସେମାନେ ସେମାନଙ୍କ ଗର୍ଭିତ ଶ୍ରେଷ୍ଠତାରେ ଏତେ ଗର୍ଭିତ ଏବଂ ଆତ୍ମବିଶ୍ୱାସୀ ଥିଲେ ଯେ ସେମାନେ ନିଜ ସାଥୀମାନଙ୍କ ପ୍ରତି ସହାନୁଭୂତି ଦେଖାଇବା ପାଇଁ ଏବଂ ନାଜରିତର ନମ୍ର ବ୍ୟକ୍ତି ସହିତ ସହକର୍ମୀ ହେବା ପାଇଁ ଯୋଗ୍ୟ ହେଲେ ନାହିଁ। ଗାଲିଲେର ଅଶିକ୍ଷିତ ପରିଶ୍ରମୀ ମତ୍ସ୍ୟଜୀବୀଙ୍କ ଏହି ଆହ୍ୱାନ ଦିଆଯାଇଥିଲା କି ମୋତେ ଅନୁସରଣ କର ଏବଂ ମୁଁ ତୁମକୁ ମନୁଷ୍ୟର ମତ୍ସ୍ୟଜୀବୀ କରିବି ବୋଲି ମାଥିଉ 4:19 ଯୀଶୁ ପ୍ରଭୁ ଏହିପରି ଆପଣା ଶିଷ୍ୟମାନଙ୍କୁ ଆହ୍ୱାନ କରିଥିଲେ। ଏହି ଶିଷ୍ୟମାନେ ନମ୍ର ଓ ଶିକ୍ଷାଦାନ ଯୋଗ୍ୟ ଥିଲେ। ସେମାନଙ୍କ ସମୟରେ ମିଥ୍ୟା ଶିକ୍ଷାଦାନ ଦ୍ୱାରା ସେମାନେ ଯେତେ କମ୍ ପ୍ରଭାବିତ ହୋଇଥିଲେ, ଖ୍ରୀଷ୍ଟ ସେମାନଙ୍କ ସେବା ପାଇଁ ସେମାନଙ୍କୁ ଅଧିକ ସଫଳତାର ସହିତ ନିର୍ଦ୍ଦେଶ ଦେଇପାରନ୍ତି। ତେଣୁ ମହାନ ସଂସ୍କାର ସମୟରେ ଅଗ୍ରଣୀ ସଂସ୍କାରକମାନେ ନମ୍ର ଜୀବନକୁ ପୁରୁଷ ଥିଲେ ବା ନମ୍ର ଜୀବନରୁ ପୁରୁଷ ଥିଲେ। ପୁରୁଷମାନେ ଯେଉଁମାନେ କୌଣସି ସମରୁ ତାଙ୍କ ଗର୍ଭରୁ ଏବଂ ବଡ଼ ଧର୍ମ ଏବଂ ପୁରୋହିତଙ୍କ ପ୍ରଭାବରୁ ମୁକ୍ତ ଥିଲେ। ବଡ଼ ଫଳାଫଳ ପାଇବା ପାଇଁ ନମ୍ର ଯନ୍ତ୍ରଗୁଡ଼ିକୁ ନିୟୋଜିତ କରିବା ଈଶ୍ୱରଙ୍କ ଯୋଜନା। ତାପରେ ଗୌରବ ମନୁଷ୍ୟମାନଙ୍କୁ ଦିଆଯିବ ନାହିଁ, କିନ୍ତୁ ଯିଏ ସେମାନଙ୍କ ମାଧ୍ୟମରେ କାର୍ଯ୍ୟ କରେ ଏବଂ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରେ। ସଂସ୍କରଣୀରେ ଜଣେ ଖଣି ମାଲିକଙ୍କ କ୍ୟାବିନରେ ଲୁଥରଙ୍କ ଜନ୍ମର କିଛି ସପ୍ତାହ ପରେ ଅଲିଟ୍ୱିଙ୍ଗ ଅଲପ୍ସ ମଧ୍ୟରେ ଏକ ପଶୁପାଳକ କୁଟୀରରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରେ ଜୁଙ୍ଗଲିଙ୍କ ପରିବେଶ ଏବଂ ତାଙ୍କର ପ୍ରାରମ୍ଭିକ ତାଲିମ ଯେପରି ତାଙ୍କୁ ଭବିଷ୍ୟତ ମିଶନ ପାଇଁ ପ୍ରସ୍ତୁତ କରିବ। ପ୍ରାକୃତିକ ଗୌରବ ସୌନ୍ଦର୍ଯ୍ୟ ଏବଂ ଭୟଙ୍କର ମହାନତାର ଦୃଶ୍ୟ ମଧ୍ୟରେ ପାଳିତ ତାଙ୍କ ମନ ଈଶ୍ୱରଙ୍କ ମହାନତା ଏବଂ ଶକ୍ତି ଏବଂ ମହିମା ଭାବନା ଦ୍ୱାରା ଶୀଘ୍ର ପ୍ରଭାବିତ ହୋଇଥିଲେ। ତାଙ୍କ ଜନ୍ମ ପର୍ବତ ଉପରେ ହାସଲ କରିଥିଲା ସାହସିକ କାର୍ଯ୍ୟର ଇତିହାସ ତାଙ୍କର ଯୌବନ ଆଖ୍ୟାଙ୍କକୁ ପ୍ରଜ୍ୱଳିତ କରିଥିଲା ଏବଂ ତାଙ୍କର ଧାର୍ମିକ ନାନିକଙ୍କ ପାଖରେ ସେ ମଣ୍ଡଳୀର ସମ୍ପଦନ୍ତୀ ଓ ପରମ୍ପରାଗୁଡ଼ିକରୁ ଅଳ୍ପ କିଛି ମୂଲ୍ୟବାନ ବାଇବଲର କାହାଣୀ ଶୁଣିଥିଲେ। ଉତ୍ସାହର ସହିତ ସେ ପିତୃପୁରୁଷ ଏବଂ ଭବିଷ୍ୟତ ଭକ୍ତମାନଙ୍କର ମହାତ୍ମା କାର୍ଯ୍ୟ ବିଷୟରେ ଶୁଣିଲେ। ପାଲେଷ୍ଟାଇନର ପାହାଡ଼ ଉପରେ ସେମାନଙ୍କର ମେଷପାଳ ଦେଖୁଥିବା ମେଷପାଳମାନଙ୍କର ବିଷୟରେ ଯେଉଁଠାରେ ସ୍ୱର୍ଗଦୂତମାନେ ସେମାନଙ୍କ ସହିତ କଥାବାର୍ତ୍ତା କରିଥିଲେ, ବେଥଲେହେମ ବାବୁ ଏବଂ ମିୟନ ଅଫ୍ କଲବରୀ ବିଷୟରେ ସେ ଶୁଣିଥିଲେ। ଜନ୍ ଲୁଥରଙ୍କ ପରେ ଜୁଙ୍ଗଲିଙ୍କ ପିତା ତାଙ୍କ ପୁଅ ପାଇଁ ଏକ ଶିକ୍ଷା ଚାହୁଁଥିଲେ ଏବଂ ବାଲକଙ୍କଟିକୁ ତାଙ୍କ ଜନ୍ମ ଉପତ୍ୟକାରୁ ଶୀଘ୍ର ପଠାଯାଇଥିଲା। ତାଙ୍କ ମନ ଦୃଢ଼ ଗତିରେ ବିକଶିତ ହେଲା ଏବଂ ଏହା ଶୀଘ୍ର ଏକ ପ୍ରଶ୍ନ ହୋଇଗଲା ଯେ ଶିକ୍ଷକମାନେ ତାଙ୍କୁ ଶିକ୍ଷାଦାନ କରିବାକୁ ଦକ୍ଷ କେଉଁଠାରେ ପାଇବେ। 13 ବର୍ଷ ବୟସରେ ସେ ବର୍ଣ୍ଣ ଯାଇଥିଲେ, ଯାହାପରେ ସ୍ୱିଜରଲ୍ୟାଣ୍ଡର ସବୁଠାରୁ ପ୍ରତିଷ୍ଠିତ ବିଦ୍ୟାଳୟ ଥିଲା ଏଠାରେ। ତଥାପି ଏକ ବିପଦ ଉପୁଜିଲା ଯାହା ତାଙ୍କ ଜୀବନର ପ୍ରତିଜ୍ଞାକୁ ଖଣ୍ଡନ କରିବାକୁ ଧମକ ଦେଇଥିଲା। ବନ୍ଧୁ, ତାଙ୍କୁ ଏକ ମଠରେ ଆକର୍ଷିତ କରିବା ପାଇଁ ପ୍ରାଇସ୍ ଦ୍ୱାରା ନିର୍ଦ୍ଦିଷ୍ଟ ପ୍ରୟାସ କରାଯାଇଥିଲା। ଲୋକପ୍ରିୟ ଅନୁଗ୍ରହ ପାଇଁ
ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ
ଏବଂ ଫ୍ରାନ୍ସିସ୍ ଭିକ୍ଷୁମାନେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଏହା ସେମାନେ ନିଜ ଚର୍ଚ୍ଚର ଶୋଭା ସେମାନଙ୍କ ସମାହାର ପମ୍ପ ଏବଂ ପ୍ରତିଷ୍ଠ ସୃଷ୍ଟି ସ୍ଥାନ ଏବଂ ଚମତ୍କାର କାର୍ଯ୍ୟ ଚିତ୍ର ଦ୍ୱାରା ସୁରକ୍ଷିତ କରିବାକୁ ଚେଷ୍ଟା କରିଥିଲେ। ବର୍ଣ୍ଣର ଡୋମିନିକ୍ସ ଦେଖିଲେ ଯେ ଯଦି ସେମାନେ ଏହି ପ୍ରଭାବନ ଯୁବକ ପଣ୍ଡିତକୁ ଜିତିପାରିବେ ତେବେ ସେମାନେ ଉଭୟ ଲାଭ ଏବଂ ସମ୍ମାନ ସୁରକ୍ଷିତ କରିବେ। ତାଙ୍କର ଚରମ ଯୌବନ ଭକ୍ତା ତଥା ଲେଖକ ଭାବରେ ତାଙ୍କର ପ୍ରାକୃତିକ ଦକ୍ଷତା ଏବଂ କବିତା ପାଇଁ ତାଙ୍କର ପ୍ରତିଭା ଲୋକମାନଙ୍କୁ ସେମାନଙ୍କର ସେବା ପ୍ରତି ଆକର୍ଷିତ କରିବା ଏବଂ ସେମାନଙ୍କ କ୍ରମର ଆୟ ବୃଦ୍ଧି କରିବାରେ ସେମାନଙ୍କର ସମସ୍ତ ଏବଂ ପ୍ରଦର୍ଶନ ଅପେକ୍ଷା ଅଧିକ ପ୍ରଭାବଶାଳୀ ହେବେ। ବନ୍ଧୁ, ପ୍ରତାରଣା ଏବଂ ଚାଟୁକାର ଦ୍ୱାରା ସେମାନେ ଜୁଇଙ୍ଗଲିଙ୍କୁ ସେମାନଙ୍କ ଧର୍ମଘଟରେ ପ୍ରବେଶ କରିବାକୁ ପ୍ରବର୍ତ୍ତାଇଲେ। ସ୍କୁଲରେ ଛାତ୍ର ଥିବାବେଳେ ଲୁଥର ନିଜକୁ ଏକ କନଭେଣ୍ଟ ସେଲ୍ରେ ପଡ଼ି ଦେଇଥିଲେ ଏବଂ ଈଶ୍ୱରଙ୍କ ପ୍ରମାଣ ତାଙ୍କୁ ମୁକ୍ତି କରିନଥାନ୍ତା ତେବେ ସେ ଦୁନିଆକୁ ହରାଇଥାନ୍ତେ। ସମାନ ବିପଦରେ ସମ୍ମୁଖୀନ ହେବାକୁ ଜୀବିଲିଙ୍କୁ ଅନୁମତି ଦିଆଯାଇଥିଲା। ସମ୍ଭବତଃ ତାଙ୍କ ପିତା ପ୍ରାୟସର ଡିଜାଇନ୍ ଆକାର ବିଷୟରେ ସୂଚନା ପାଇଲେ। ତାଙ୍କ ପୁଅକୁ ଭିକ୍ଷୁମାନଙ୍କ ନିଷ୍କ୍ରିୟ ଏବଂ ମୂଲ୍ୟହୀନ ଜୀବନକୁ ଅନୁସରଣ କରିବାକୁ ଅନୁମତି ଦେବାର ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା। ସେ ଦେଖିଲେ ଯେ ତାଙ୍କର ଭବିଷ୍ୟତର ଉପଯୋଗିତା ବିପଦରେ ଅଛି ଏବଂ ବିଳମ୍ବ ନକରି ଘରକୁ ଫେରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଦେଶ ପାଳନ କରାଯାଇଥିଲା, କିନ୍ତୁ ଯୁବକମାନେ ତାଙ୍କ ଜନ୍ମ ଉପତ୍ୟକାରେ ଅଧିକ ସମୟ ରହିପାରିଲେ ନାହିଁ ଏବଂ ସେ ଶୀଘ୍ର ଅଧ୍ୟୟନ ଆରମ୍ଭ କଲେ। କିଛି ସମୟ ପରେ ବେସଲର ମରାମତି କଲେ। ଏଠାରେ ଜୁଙ୍ଗଲି ପ୍ରଥମେ ଈଶ୍ୱରଙ୍କ ମୁକ୍ତ ଅନୁଗ୍ରହର ସୁସମାଚାର ଶୁଣିଥିଲେ। ପ୍ରାଚୀନ ଭାଷାର ଶିକ୍ଷକ ୱଟମାପ୍କ ଗ୍ରୀକ୍ ଏବଂ ହିବ୍ରୁ ଅଧ୍ୟୟନ କରୁଥିବା ସମୟରେ ପବିତ୍ର ଶାସ୍ତ୍ରକୁ ନିଆଯାଇଥିଲେ ଏବଂ ଏହିପରି ଭାବରେ ତାଙ୍କ ନିର୍ଦ୍ଦେଶରେ ଛାତ୍ରମାନଙ୍କ ମନରେ ଈଶ୍ୱରୀୟ ଆଲୋକର କିରଣ ଢାଲି ଦିଆଯାଇଥିଲା। ସେ ଘୋଷଣା କରିଛନ୍ତି ଯେ ବିଦ୍ୟାଳୟର ଛାତ୍ର ଏବଂ ଦାର୍ଶିକମାନଙ୍କ ଦ୍ୱାରା ଶିକ୍ଷିତ ତତ୍ଵ ଅପେକ୍ଷା ଅଧିକ ପ୍ରାଚୀନ ଏବଂ ଅସୀମ ମୂଲ୍ୟବାନ ସତ୍ୟ ଅଛି। ଏହି ପ୍ରାଚୀନ ସତ୍ୟ ଥିଲା ବନ୍ଧୁ ଯେ କୃଷ୍ଣଙ୍କ ମୃତ୍ୟୁ ହେଉଛି ପାପୀଙ୍କର ଏକମାତ୍ର ମୁକ୍ତି। ଜୁଇଙ୍ଗଲିଙ୍କ ପାଇଁ ଏହି ବାକ୍ୟଗୁଡ଼ିକ ଆଲୋକର ପ୍ରଥମ କିରଣ ପରି ଥିଲା ଯାହା ପ୍ରଭାତ ପୂର୍ବରୁ। ଜୁଇଙ୍ଗଲି ଶୀଘ୍ର ତାଙ୍କ ଜୀବନ କାର୍ଯ୍ୟରେ ପ୍ରବେଶ କରିବା ପାଇଁ ବେସଳରୁ ଡକାଯାଇଥିଲା। ତାଙ୍କର ପ୍ରଥମ ଶ୍ରବ କ୍ଷେତ୍ର ତାଙ୍କ ଜନ୍ମ ଉପତ୍ୟକାଠାରୁ କିଛି ଦୂରେଇ ଏକ ଆଲପାଇନ୍ ପ୍ୟାରିସରେ ଥିଲା। ପୁରୋହିତ ଭାବରେ ଅର୍ଡିନେସନ୍ ଗ୍ରହଣ କରି ସେ ନିଜ ଆତ୍ମା ସହିତ ଈଶ୍ୱରୀୟ ସତ୍ୟର ସନ୍ଧାନରେ ନିଜକୁ ସମର୍ପିତ କଲେ, କାରଣ ସେ ଭଲ ଭାବରେ ଜାଣିଥିଲେ ଯେ ବନ୍ଧୁ ଜଣେ ସହକର୍ମୀ ସଂସ୍କାରକ କୁହନ୍ତି ଖ୍ରୀଷ୍ଟଙ୍କ ଫଳକୁ କାହାକୁ ଦାୟିତ୍ୱ ଦିଆଯିବ ଯାଇଛି ସେ କେତେ ଜାଣିବା ଉଚିତ। ସେ ଯେତେ ଅଧିକ ଶାସ୍ତ୍ର ଅନୁସନ୍ଧାନ କଲେ ସେମାନଙ୍କ ସତ୍ୟ ଏବଂ ରୋମର ବିଦ୍ରୋହ ମଧ୍ୟରେ ସ୍ପଷ୍ଟତା ଦେଖାଗଲା। ସେ ନିଜକୁ ବାଇବଲରେ ଈଶ୍ୱରଙ୍କ ବାକ୍ୟ ଭାବରେ ସମର୍ପଣ କଲେ। ଏକମାତ୍ର ପର୍ଯ୍ୟାପ୍ତ ଅସମ୍ପୂର୍ଣ୍ଣ ନିୟମ ସେ ଦେଖିଲେ ଯେ ଏହା ନିଶ୍ଚିତ ଭାବରେ ଏହାର ଅନୁବାଦକ ଏକ ପୂର୍ବଧାରଣା ବା ତତ୍ତ୍ୱକୁ ବଜାୟ ରଖିବା ପାଇଁ ସେ ଶାସ୍ତ୍ରକୁ ବାଖ୍ୟା କରିବାକୁ ଚେଷ୍ଟା କରିବାକୁ ସାହସ କଲେ ନାହିଁ, କିନ୍ତୁ ଏହାର ପ୍ରତ୍ୟକ୍ଷ ଏବଂ ସ୍ପଷ୍ଟ ଶିକ୍ଷା କ'ଣ ତାହା ଶିଖିବା ତାଙ୍କର କର୍ତ୍ତବ୍ୟ। ବନ୍ଧୁ, ଏହାର ଅର୍ଥ ବିଷୟରେ ସମ୍ପୂର୍ଣ୍ଣ ଏବଂ ସଠିକ ବୁଝାମଣା ପାଇବା ପାଇଁ ସେ ପ୍ରତ୍ୟେକ ସାହାଯ୍ୟର ଉପଯୋଗ କରିବାକୁ ଚେଷ୍ଟା କଲେ ଏବଂ ସେ ପବିତ୍ର ଆତ୍ମାଙ୍କ ସାହାଯ୍ୟକୁ ଆହ୍ୱାନ କଲେ, ଯାହା ସେ ଏହା ଘୋଷଣା କଲେ। ଯେଉଁମାନେ ଏହାକୁ ଆନ୍ତରିକତା ଏବଂ ପ୍ରାର୍ଥନା ସହିତ ଖୋଜିଲେ, ଜୁଇଲିଙ୍ଗ କହିଛନ୍ତି ବନ୍ଧୁ ଏହିପରି ଶାସ୍ତ୍ରଗୁଡ଼ିକ ମନୁଷ୍ୟର ନୁହେଁ ଈଶ୍ୱରଙ୍କ ଠାରୁ ଆସିଥାଏ ଏବଂ ଆଲୋକିତ କରୁଥିବା ଈଶ୍ୱର ଆପଣଙ୍କୁ ବୁଝିବାକୁ ଦେବେ ଯେ ବକ୍ତବ୍ୟ ଈଶ୍ୱରଙ୍କ ଠାରୁ ଆସିଅଛି। ଈଶ୍ୱରଙ୍କ ବାକ୍ୟ ବିଫଳ ହୋଇପାରିବ ନାହିଁ। ଏହା ଉଜ୍ଜ୍ୱଳ, ଏହା ନିଜକୁ ଶିକ୍ଷା ଦିଏ, ଏହା ନିଜକୁ ପ୍ରକାଶ କରେ, ଏହା ଆତ୍ମାକୁ ସମସ୍ତ ପରିତ୍ରାଣ ଏବଂ ଅନୁଗ୍ରହରେ ଆଲୋକିତ କରେ। ଏହାକୁ ଈଶ୍ୱରଙ୍କ ଠାରେ ସ୍ୱାନ୍ତନା ଦିଏ, ନମ୍ର କରେ, ଯାହାଫଳରେ ସେ ନିଜକୁ ହରାଇଲା ଏବଂ ଈଶ୍ୱରଙ୍କୁ ଆଲିଙ୍ଗନ କରେ। ଜୁଇଙ୍ଗଲିଙ୍ଗ ନିଜେ ଏହି ବାକ୍ୟର ସତ୍ୟର ପ୍ରମାଣ କରିଥିଲେ ବନ୍ଧୁ। ଏହି ସମୟରେ ତାଙ୍କ ଅଭିଜ୍ଞତା ବିଷୟରେ ସେ ପରେ ଲେଖିଥିଲେ ଏହିପରି ବନ୍ଧୁ, ସେ କହିଲେ ଯେତେବେଳେ ମୁଁ ନିଜକୁ ସମ୍ପୂର୍ଣ୍ଣ ଭାବରେ ପବିତ୍ର ଶାସ୍ତ୍ର ଦାର୍ଶିକ ଏବଂ ଧର୍ମଶାସ୍ତ୍ର ଦିବ୍ୟାନ ସହିତ ସମର୍ପଣ କରିବାକୁ ଆରମ୍ଭ କଲି, ଶେଷରେ ମୁଁ ଏହା ନିକଟକୁ ଆସିଥିଲି ଯାହା ମୁଁ ଭାବିଲି ତୁମେ ନିଶ୍ଚୟ ସମସ୍ତ ମିଥ୍ୟାକୁ ଛାଡ଼ିଦେବ ଏବଂ ଈଶ୍ୱରଙ୍କ ଅର୍ଥକୁ କେବଳ ନିଜ ସରଳ ବାକ୍ୟରୁ ଶିଖିବ। ତାପରେ ମୁଁ ଈଶ୍ୱରଙ୍କୁ ତାଙ୍କ ଆଲୋକ ମାଗିବାକୁ ଲାଗିଲି ଏବଂ ଶାସ୍ତ୍ରଗୁଡ଼ିକ ମୋ ପାଇଁ ଅଧିକ ସହଜ ହେବାକୁ ଲାଗିଲା। ଜୁଇଙ୍ଗଲିଙ୍ଗଙ୍କ ତା ଦ୍ୱାରା ପ୍ରଚାର କରାଯାଇଥିବା ତତ୍ତ୍ୱ ଲୁଥରଙ୍କ ଠାରୁ ଗ୍ରହଣ କରାଯାଇ ନଥିଲା। ଏହା କୃଷ୍ଣଙ୍କ ଶିକ୍ଷା ଥିଲା। ସ୍ୱିସ୍ ସଂସ୍କରଙ୍କ କହିଛନ୍ତି ଯେ ଏହିପରି ବନ୍ଧୁ, ଯଦି ଲୁଥର କୃଷ୍ଣଙ୍କ ପ୍ରଚାର କରନ୍ତି ସେ ଯାହା କରନ୍ତି ମୁଁ ତାହା କରେ। ଯେଉଁମାନଙ୍କୁ ସେ କୃଷ୍ଣଙ୍କ ନିକଟକୁ ଆଣିଛନ୍ତି ସେମାନଙ୍କ ତୁଳନାରେ ମୁଁ ଅଧିକ, କିନ୍ତୁ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ମୁଁ କୃଷ୍ଣଙ୍କ ନାମ ବ୍ୟତୀତ ଅନ୍ୟ କୌଣସି ନାମ ବହନ କରିବି ନାହିଁ ଯାହାର ସୈନିକ ମୁଁ ଏବଂ ମୋର ଏକମାତ୍ର ପ୍ରଧାନ। ମୋ ଦ୍ୱାରା ଲୁଥର କିମ୍ବା ଲୁଥର ଦ୍ୱାରା କୌଣସି ଗୋଟିଏ ବାକ୍ୟ ଲେଖାଯାଇ ନାହିଁ ଏବଂ କାହିଁକି ଏହା ଦର୍ଶାଇପାରେ ଯେ ଈଶ୍ୱରଙ୍କ ଆତ୍ମା ନିଜ ସହିତ କେତେ ସମ୍ମାନ। ଯେହେତୁ ଆମେ ଦୁହେଁ କୌଣସି ମିଳନ ବିନା ଖ୍ରୀଷ୍ଟଙ୍କ ଶିକ୍ଷାକୁ ସମାନତା ସହିତ ଶିକ୍ଷା ଦିଅନ୍ତି, ଏହିପରି ସେମାନେ କହିଲେ। 1516 ମସିହାରେ ବନ୍ଧୁ ଜୁଇଙ୍ଗଲିଙ୍କୁ ଆଇନେପ୍ ଡେନାଲରେ କନଭେଣ୍ଟରେ ପ୍ରଚାରକ ହେବାକୁ ନିମନ୍ତ୍ରଣ କରାଯାଇଥିଲା। ବନ୍ଧୁ, ଏଠାରେ ସେ ରୋମନ୍ ଭ୍ରଷ୍ଟାଚାର ନିକଟତର ଦୃଶ୍ୟମାନ ହେବା ଉଚିତ ଏବଂ ସଂସ୍କାରଙ୍କ ଭାବରେ ଏକ ପ୍ରଭାବ ପକାଇବା ଉଚିତ, ଯାହାକି ତାଙ୍କ ଜନ୍ମ ଆଲ୍ପସ୍ଠାରୁ ବହୁ ଦୂରରେ ଅନୁଭୂତ ହେବ। ଆଇନଷ୍ଟେନରେ ମୁଖ୍ୟ ଆକର୍ଷଣ ମଧ୍ୟରେ କୁମାରୀଙ୍କର ଏକ ପ୍ରତିଛବି ଥିଲା, ଯାହା ଚମତ୍କାର କାର୍ଯ୍ୟ କରିବାର ଶକ୍ତି ବୋଲି କୁହାଯାଉଥିଲା। କନଭେଣ୍ଟର ଗେଟ୍ୱେ ଉପରେ ଲେଖା ଥିଲା ବା ଫାଟକରେ ଲେଖା ଯାଇଥିଲା, ଏଠାରେ ପାପର ଏକ ପୂର୍ଣ୍ଣ କ୍ଷମା ମିଳିପାରେ। ସବୁ ଋତୁରେ ତୀର୍ଥଯାତ୍ରୀମାନେ କୁମାରୀଙ୍କ ମନ୍ଦିରକୁ ଯାଉଥିଲେ, କିନ୍ତୁ ଏହାର ଉତ୍ସର୍ଗୀକୃତ ବାର୍ଷିକ ମହୋତ୍ସବରେ ସ୍ୱିଜରଲ୍ୟାଣ୍ଡର ବିଭିନ୍ନ ସ୍ଥାନରୁ ଏପରିକି ଫ୍ରାନ୍ସ ଏବଂ ଜର୍ମାନୀରୁ ବହୁ ସଂଖ୍ୟାରେ ଲୋକ ଆସିଥିଲେ। ଜୁଇଙ୍ଗଲି ଏହି ଦୃଶ୍ୟରେ ଅତ୍ୟଧିକ ଦୁଃଖୀ ହୋଇ ଅନ୍ଧବିଶ୍ୱାସର ଏହି ବନ୍ଧକମାନଙ୍କ ନିକଟରେ ସୁସମାଚାର ମାଧ୍ୟମରେ ସ୍ୱାଧୀନତା ଘୋଷଣା କରିବାର ସୁଯୋଗ ନେଇଥିଲେ। ବନ୍ଧୁ ସେ କହିଲେ, କଳ୍ପନା କରନାହିଁ ଯେ ସୃଷ୍ଟିର ଅନ୍ୟ ଅଂଶ ଅପେକ୍ଷା ଈଶ୍ୱର ଏହି ମନ୍ଦିରରେ ଅଛନ୍ତି। ତୁମେ ଯେଉଁ ଦେଶରେ ରୁହ, ଈଶ୍ୱର ତୁମର ଚତୁର୍ଥ ଦିଗରେ ଅଛନ୍ତି ଏବଂ ତୁମକୁ ଶୁଣନ୍ତି। ଲାଭଜନକ କାର୍ଯ୍ୟ, ଦୀର୍ଘ ତୀର୍ଥଯାତ୍ରା, ନୈବେଦ୍ୟ, ପବିତ୍ର ପ୍ରତିଛବି, କୁମାରୀ କିମ୍ବା ସାଧୁସ୍ତନଙ୍କ ଆହ୍ୱାନ, ଆପଣଙ୍କ ପାଇଁ ଈଶ୍ୱରଙ୍କ କୃପା ସୁରକ୍ଷିତ କରିପାରିବ କି ବୋଲି ସେ କହିଲେ। ବାକ୍ୟର ବହୁ ସଂଖ୍ୟା କ'ଣ ଯାହା ସହିତ ଆମେ ଆମର ପ୍ରାର୍ଥନାକୁ ପରିପ୍ରକାଶ କରୁ, କେଉଁ ଫଳ ପ୍ରଦାକ ଏକ ଚମତ୍କାର ଦାତା ହୁଏ। ଏକ ଚିକ୍କନ ମୁଣ୍ଡ, ଏକ ଲମ୍ବା ଏବଂ ପ୍ରବାହିତ ପୋଷକ କିମ୍ବା ସୁନାରେ ନିର୍ମିତ ଚପଲ ଅଛି। ଈଶ୍ୱର ହୃଦୟକୁ ଦେଖନ୍ତି ଏବଂ ଆମର ହୃଦୟ ତାଙ୍କଠାରୁ ବହୁତ ଦୂରରେ। ସେ କହିଥିଲେ ଏହିପରି, ବନ୍ଧୁ, ଖ୍ରୀଷ୍ଟ ଯିଏ କୃଷରେ ଥରେ ଅର୍ପଣ କରାଯାଇଥିଲା, ସେ ହେଉଛନ୍ତି ବଳିଦାନ ଏବଂ ଶିକାର, ଯାହା ବିଶ୍ୱାସୀଙ୍କ ପାଇଁ ପାପ ପାଇଁ ଅନନ୍ତକାଳ ପର୍ଯ୍ୟନ୍ତ ସନ୍ତୁଷ୍ଟ ରଖିଥିଲା। ଅନେକ ଶ୍ରୋତାମାନଙ୍କ ପାଇଁ ଏହି ଶିକ୍ଷାଗୁଡ଼ିକ ସ୍ୱାଗତ ଯୋଗ୍ୟ ନୁହେଁ। ସେମାନଙ୍କ କଷ୍ଟଦାୟକ ଯାତ୍ରା ବୃଥା ହୋଇଅଛି ବୋଲି କହିବା ସେମାନଙ୍କ ପାଇଁ ଏକ ଅତିକ୍ତ ନିରାଶା। ଖ୍ରୀଷ୍ଟଙ୍କ ମାଧ୍ୟମରେ ସେମାନଙ୍କୁ ମୁକ୍ତ ଭାବରେ ପ୍ରଦାନ କରାଯାଇଥିବା କ୍ଷମା ସେମାନେ ବୁଝିପାରିଲେ ନାହିଁ। ସେମାନେ ସ୍ୱର୍ଗକୁ ଯାଉଥିବା ପୁରାତନ ପଥରେ ସନ୍ତୁଷ୍ଟ ହେଲେ, ଯାହା ରୋମ୍ ସେମାନଙ୍କ ପାଇଁ ଚିହ୍ନଟ କରିଥିଲେ। ଭଲ କିଛି ଖୋଜିବା ପାଇଁ ସେମାନେ ଦ୍ୱନ୍ଦ୍ୱକୁ ଦୂରେଇ ଯାଇଥିଲେ। ବନ୍ଧୁ, ହୃଦୟର ଶୁଦ୍ଧତା ଅପେକ୍ଷା ପୁରୋହିତ ଏବଂ ପୋପଙ୍କ ନିକଟରେ ସେମାନଙ୍କର ପରିତ୍ରାଣ ଉପରେ ବିଶ୍ୱାସ କରିବା ସହଜ ଥିଲା, କିନ୍ତୁ ଅନ୍ୟ ଏକ ଶ୍ରେଣୀ ଆନନ୍ଦରେ ଖ୍ରୀଷ୍ଟଙ୍କ ମାଧ୍ୟମରେ ମୁକ୍ତି ସୁସମାଚାର ଗ୍ରହଣ କଲେ। ରୋମଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ପାଳନଗୁଡ଼ିକ ଆତ୍ମାର ଶାନ୍ତି ଆଣିବାରେ ବିଫଳ ହୋଇଥିଲା ଏବଂ ବିଶ୍ୱାସରେ ସେମାନେ ତ୍ରାଣକର୍ତ୍ତାଙ୍କ ରକ୍ତକୁ ସେମାନଙ୍କର ପ୍ରବ୍ୟ ଭାବରେ ଗ୍ରହଣ କଲେ। ବନ୍ଧୁ, ଏହିପରି ଜୁଇଙ୍ଗଲିଙ୍କ ବାକ୍ୟ ଆରମ୍ଭ ହୋଇଥିଲା। ଖ୍ରୀଷ୍ଟଙ୍କ ବିଷୟରେ ସେ ପ୍ରଚାର କରିଥିଲେ। ବନ୍ଧୁ, ମାର୍ଟିନ୍ ଲୁଥର ୱିକ୍ଲିଫ୍ ରୋମ୍ରେ ଯେପରି ପ୍ରଚାର କରିଥିଲେ, ସେହିପରି ଆମେ ଦେଖୁଛୁ ଜୁଇଙ୍ଗଲିଙ୍କ ଜୀବନରେ। ଶ୍ରୀଖ୍ରୀଷ୍ଟଙ୍କ ବିଷୟରେ କହନ୍ତି, ଯାହାକି ସେହି ସମୟରେ ଲୋକମାନେ ରୋମାନ୍ କ୍ୟାଥୋଲିକ୍ର ଶିକ୍ଷାକୁ ଗ୍ରହଣ କରି ଯାହା ଯାହା ଭୁଲ ଧାରଣା ସେମାନେ ଚାଲୁଥିଲେ, ସେହି ଭୁଲଧାରଣରୁ ସେମାନଙ୍କୁ ବାହାର କରିବା ପାଇଁ ଚେଷ୍ଟା କରୁଥିଲେ। ତାହେଲେ ଚାଲନ୍ତୁ ବନ୍ଧୁ, ଆଜି ଆମ ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ କି ଭୁଲ ଧାରଣାର ଶିକ୍ଷା ପ୍ରଦାନ କରୁଛନ୍ତି। ସେହି ଭୁଲ ଧାରଣାର ଶିକ୍ଷାରେ ଆମେ ଦୂରେଇ ରହିବା, ପବିତ୍ର ଶାସ୍ତ୍ରରେ ଯାହା ଯାହା ଲେଖା ହୋଇଛି ସେହି ବାକ୍ୟ ଅନୁସାରେ ଆମେ ଚାଲିବା। ତାହେଲେ ଚାଲନ୍ତୁ ଆମେ ନିଜକୁ ସମର୍ପଣ କରି ସେହି ପରମ ପିତାଙ୍କ ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି ଶୁଣି ଗ୍ରହଣ କର, ଆମେନ୍।
শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক, পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ, ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ।
ଧନ୍ୟବାଦ।